वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध 68 अध्याय श्लोक 21 शूलं भवमच्युतं हन्तु मा ददेऽपि तथोद्यमः शूलं भवमच्युतं हन्तु मा ददेऽपि तथोद्यमः तद्विसर्गात् पूर्वमेव नरकस्य शिरोहरिः तद्विसर्गात् पूर्वमेव नरकस्य शिरोहरिः अपाहरद् गजस्तस्य चक्रेण खुरनेमिना अपाहरद् गजस्तस्य चक्रेण क्षुरनेमिना शूलं भवमच्युतं हन्तु मा ददेऽपि तथोद्यमः तद्विसर्गात् पूर्वमेव नरकस्य शिरोहरिः अपाहरद् गजस्तस्य चक्रेण क्षुरनेमिना शूलं भवमच्युता हन्तु मा ददेऽपि तथोद्यमः तद्विसर्गात् पूर्वमेव नरकस्य शिरोहरिः अपाहरद् गजस्तस्य चक्रेण क्षुरनेमिना तद्विसर्गात् पूर्वमेव नरकस्य शिरोहरि अपाहरद् गजस्तस्य चक्रेण क्षुरनेमिना शूलं भवमच्युतं हन्तु मा ददेऽपि तथोद्यमः तद्विसर्गात् पूर्वमेव नरकस्य शिरोहरिः अपाहरद् गजस्तस्य चक्रेण क्षुरनेमिना शूलं भवमच्युता हन्तु मा ददेऽपि तथोद्यमः तद्विसर्गात् पूर्वमेव नरकस्य शिरोहरिः अपाहरद् गजस्तस्य चक्रेण क्षुरनेमिना शूलं भवमच्युतं हन्तु मा ददेऽपि तथोद्यमः तद्विसर्गात् पूर्वमेव नरकस्य शिरोहरि अपाहरद् गजस्तस्य चक्रेण क्षुरनेमिना शुक्रवाद निजर समस्त प्रचेष्टे विफल भौम भगवान कृष्ण कुमारियापी निजर त्रिशूल उठाला किंतु से यहाँ चाड़ना करने पूर्व भगवान निज तीक्ष्ण धारयुक्त चक्रे हाथी उपर बसी से असुर शिरच्छेदन कले हरे कृष्ण अभ्यस्त भक्त सज्जन बंद मातृबंध आपण मन आम भागवत कथा को स्वागत जना जो नरक भगवान किभली नरक को विनाशन करते से लीलाटी को आम श्रवण करुचे 15 ଶ୍ଳୋକରୁ 21 ଶ୍ଳୋକ ଏ 7 ଶ୍ଳୋକରେ ବର୍ଣ୍ଣନା କରାଯାଇଛି 22 ଆ ପର ଶ୍ଳୋକରେ ମଧ୍ୟ ରହିଛି ତାଙ୍କ କଥା ଏବେ ଆଜି ତାଙ୍କର ଶିରକୁ ଛେଦନ କରିଦେଉଛନ୍ତି ଭଗବାନ। ନରକର ମଧୁମୁର ନରକ ବିନାଶନ ହେ ଗରୁଡ଼ାସନ ସୁରକେଳି ସୁରକୂଳ କେଳି ନିଦାନ। ଭଗବାନ ଏହିଭଳି ଭାବରେ ଦେବତାମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ, ନରକକୁ ବିନାଶନ କରିକି ମଧୁ ମୁର ଏବଂ ଯେତେ ଅସୁର ସବୁ ରହିଛନ୍ତି ଭଗବାନ ଯୁଗେ ଯୁଗେ ଆସିକରି ତାଙ୍କୁ ଯେଉଁ ହତ୍ୟା କରନ୍ତି, ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି। ତେଣୁ ଭଗବାନ ଯେଉଁ ସେମାନଙ୍କୁ ହତ୍ୟା କଲେ, ତାଦ୍ୱାରା ମଧ୍ୟ ତାଙ୍କର ତାଙ୍କ ପ୍ରତି ମଙ୍ଗଳ ବିଧାନ କଲେ ଏବଂ ତାଙ୍କ ସେମାନେ ଶ୍ରେଷ୍ଠ ଗତି ଲାଭ କଲେ। ଭଗବାନଙ୍କ ହସ୍ତରେ ମୃତ୍ୟୁବରଣ କରି ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ। ତା ସହିତ ସେମାନେ ଯେଉଁ ବିଭିନ୍ନ ପ୍ରକାର ପୃଥିବୀରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି କରୁଥିଲେ, ଭୌତିକ ଜଗତରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି କରୁଥିଲେ, ତେଣୁ ସାଧୁମାନଙ୍କୁ ସେଥିରୁ ତାଙ୍କୁ ପରିତ୍ରାଣ କରିବେ। ପରିତ୍ରାଣାୟ ସାଧୁନା ବିନାଶାଚ ଦୁଷ୍କୃତାମ୍। ତେଣୁ ଏହିଭଳି ଭାବରେ ଏହି ଲୀଳାଟି ହେଇଥିଲା, ନରକାସୁରବଦ୍ଧ କରିଥିଲେ ଭଗବାନ। ତେଣୁ ଏଇଠି କୁହାଯାଉଛି, ଷୋଳଂ ଭୌମ ଚ୍ୟୁତଂ ହନ୍ତୁମା ଦେ ବିତଥ୍ୟୋଦ୍ୟମ। ଭଗବାନ ଏଇ ରହିଛନ୍ତି, ଷୋଳଂ ଭୌମ ଅଚ୍ୟୁତଂ ହନ୍ତୁମା ଦେ ଅଚ୍ୟୁତ। ସେ ଭଗବାନଙ୍କୁ କୁହାଯାଉଛି ଟିକେ ଅଚ୍ୟୁତ। ଅଚ୍ୟୁତ କହିଲେ ତାଙ୍କର କେବଳ ବିଚ୍ୟୁତ ହୁଏ, ଚ୍ୟୁତି ହୁଏ ନାହିଁ ଅଚ୍ୟୁତ। ଭଗବତ ଗୀତାରେ ଅର୍ଜୁନ ଭଗବାନଙ୍କୁ ସେ କଥା ପ୍ରଥମେ କହିଲେ, ସେନୋର୍ ଉଭୟର ମଧ୍ୟ ରଥମ ସ୍ଥାପମେ ଅଚ୍ୟୁତ। ଅଚ୍ୟୁତ ସିଏ ଭଗବାନ ହେଲେ ମଧ୍ୟ, ଯଦିଓ ସିଏ ଆଜି ସାରଥିର କାର୍ଯ୍ୟ କରୁଛନ୍ତି, କିନ୍ତୁ ସେ ଭଗବାନ। ସିଏ ସାରଥି କାର୍ଯ୍ୟ କଲେ ଯେ ତାଙ୍କର ଭଗବତ୍ତା ନଷ୍ଟ ହୋଇଗଲା ତା ନୁହଁ, ସବୁ ଅବସ୍ଥାରେ ସେ ତାଙ୍କର ଚ୍ୟୁତି ହୁଏ ନାହିଁ ଅଚ୍ୟୁତ। ସିଏ ଭଗବାନ ଗୋଟେ ନାମ ହେଉଛି ଅଚ୍ୟୁତ, କିନ୍ତୁ ଆମେ ହେଉଛେ ଆମର ଚ୍ୟୁତ ହୋଇଯାଇଛି, ଆମର ପତନ ହୋଇଯାଇଛି। ସେଥିପାଇଁ ଆମେ ଯଦିଓ ଭଗବାନଙ୍କର ଉନ୍ନତତର ଶକ୍ତି, କିନ୍ତୁ ଆମେ ଭଗବାନଙ୍କ ନୀଚତର ଶକ୍ତିରେ ଅଧୀନ ହୋଇଯାଇଛି, ଆମର ପତନ ହୋଇଯାଇଛି, ଆମର ପତନ। କାରଣ ଆମେ ହେଉଛେ ଜୀବ ଅଣୁ, ଆମେ ଆମର ଭଗବାନ ହେଉଛନ୍ତି ବିଭୁ, ତାଙ୍କର କେବେ ପତନ ହୁଏ ନାହିଁ, ସବୁ ଅବସ୍ଥାରେ ଅଚ୍ୟୁତ ସିଏ, ସବୁ ଅବସ୍ଥାରେ ଏକ ଏକ ସିଏ, ଏକ କୁଟସ୍ଥ ବୋଲି କୁହାଯାଉଛି, କୁଟସ୍ଥ ଅବସ୍ଥାରେ ସେ ରହିଛନ୍ତି, ସବୁ ଅବସ୍ଥାରେ ସେ ତାଙ୍କର କେବେ ଚ୍ୟୁତ ହୁଏ ନାହିଁ, ତେଣୁ ସେ ଅଚ୍ୟୁତ। ଅଚ୍ୟୁତଙ୍କୁ ତାଙ୍କର ଅଚ୍ୟୁତ ଟିକାରେ କ'ଣ କୁହାଯାଇଛି, ଅଚ୍ୟୁତ ତେଣୁ ଅଚ୍ୟୁତ ତାଙ୍କର କେବେ ଚ୍ୟୁତି ହୁଏ ନାହିଁ, ଏଇଟା ବୁଝିବାକୁ ପଡ଼ିବ। ତେଣୁ ଆମେ ଏଇଟା ଅନୁମାନ କରିବା, କାହିଁ ପ୍ରତି ଶ୍ଳୋକ ପ୍ରତି ଅକ୍ଷର ନାନା ଅର୍ଥ କହେ, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଟୀକା ପ୍ରଦାନ କରିଛନ୍ତି ଏ ଶ୍ଳୋକମାନଙ୍କ ଉପରେ, ଏବଂ ଏତେ ଶ୍ଳୋକ ଉପରେ ଏତେ ଟୀକା ଦିଆ ହେଇଗଲା ପରେ ତା'ର ଅର୍ଥ ନୁହଁ ଆଉ କିଛି ଆଉ ନାହିଁ, ଆଉ ତା'ର ଆଉ କିଛି ଅଧିକା ଅର୍ଥ ନାହିଁ ବା ଆଉ ଟୀକା ଦିଆ ହେଇପାରିବ ନାହିଁ। ନା ଭଗବାନ ହେଉଛନ୍ତି ଅନଲିମିଟେଡ଼। ଅନେକ ପ୍ରକାର ସୁଖଦେବ ଗୋସ୍ୱାମୀ ଏ ଯେଉଁ ଅଚ୍ୟୁତ ଶବ୍ଦ କହିଛନ୍ତି, କ'ଣ ତାଙ୍କ ମନର ଭାବନାଟା, ଏଇଟାକୁ ବୁଝିବାକୁ ପଡ଼ିବ କ'ଣ ପାଇଁ। ଆମେ ଆମେ ଭାବିବା ଏଇଭଳି ଭାବରେ ଭଗବାନ ହେଉଛନ୍ତି ଅଚ୍ୟୁତ। ଅଚ୍ୟୁତ କହିଲେ ଭଗବାନ ଯାହା ନିର୍ଣ୍ଣୟ ନେଇଛନ୍ତି ଏଇଭଳି ଭାବରେ କରି, ଭଗବାନଙ୍କ ପ୍ଲାନ୍ ପ୍ରୋଗ୍ରାମ୍ ସବୁ ରହିଛି, ଭଗବାନଙ୍କର ସବୁବେଳେ ମାଷ୍ଟର୍ ପ୍ଲାନ୍ ଥାଏ। ଆମର ଯେଉଁ ପ୍ଲାନ୍ ରହିଛି, ଇଏ ଯଦି ଭଗବାନ ଯଦି ଅନୁମୋଦନ ନ କରିବେ ତାହେଲେ ସେ ପ୍ଲାନ୍ ପୂରଣ ହୋଇପାରିବ ନାହିଁ। ସେଥିପାଇଁ ଭଗବତ ଗୀତା କୁ 14 ଧ୍ୟାନ କେଉଁଥିରେ କହିଛନ୍ତି, ଉପଦ୍ରଷ୍ଟା ହନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର ପରମାତ୍ମେତି ଚାପ୍ୟୁକ୍ତ ଦେହେସ୍ମିନ୍ ପୁରୁଷ ପର। 13 ଅଧ୍ୟାୟରେ ଏଇଟା କୁହାଯାଇଛି, ପରମାତ୍ମା ସମ୍ବନ୍ଧ ଜ୍ଞାନ 13 ଅଧ୍ୟାୟରେ 6 ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ପୁରୁଷ ପ୍ରକୃତି ତାପରେ କ'ଣ କ'ଣ ଜ୍ଞାନ ଜ୍ଞେୟ ଏବଂ ପ୍ରକୃତି ପୁରୁଷଙ୍କୁ ଚାହିଁବ କ୍ଷେତ୍ର କ୍ଷେତ୍ର କ୍ଷେତ୍ରଜ୍ଞ। 13 ଅଧ୍ୟାୟଟିକୁ କୁହାଯାଏ କ୍ଷେତ୍ର କ୍ଷେତ୍ରକ ବିଭାଗ ଯୋଗ, କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଇଏ ଅଲଗା ଅଲଗା ରହିଛନ୍ତି, ଲୋକମାନେ ଜାଣନ୍ତି ନାହିଁ, ଲୋକମାନେ ଜାଣନ୍ତି ନାହିଁ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଭିତରେ ତଫାତ୍ କ'ଣ, ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ। କ୍ଷେତ୍ର କ୍ଷେତ୍ର ଗୁହେରେ ଏବଂ ଅନ୍ତରଙ୍ଗ ଜ୍ଞାନ ଚକିସା ଭୂତ ପ୍ରକୃତି ମୁଖ୍ୟଙ୍କ ଯେବେ ଜାଣନ୍ତି ତେ ପରମ ଯେ କେବଳ ଏତିକି ଜାଣିଯିବ କ୍ଷେତ୍ର ଆଉ କ୍ଷେତ୍ର ଭିତରେ ଯେଉଁ କ୍ଷେତ୍ରଜ୍ଞ ଭିତରେ ଯେଉଁ ତଫାତ୍ ରହିଛି ସେ ଚେଷ୍ଟା କରି ଲାଭ କରିବ ତେର ଧ୍ୟାନ ତୀର ଭଗବାନ କହିଲେ କ୍ଷେତ୍ର କ୍ଷେତ୍ରଜ୍ଞରେ ଅନ୍ତରଙ୍ଗ ଜ୍ଞାନ ଚକ୍ଷୁଷା ଯେଉଁମାନଙ୍କର ଜ୍ଞାନ ଉଦୟ ହେଇଛି ସେମାନେ ଜାଣିବେ ସାଧାରଣତଃ ଲୋକମାନେ ଭାବନ୍ତି ଏ ଶରୀର ଭିତରେ ସେମାନେ ରହିଛନ୍ତି ସେମାନେ ଜାଣନ୍ତି ସେମାନେ ଶରୀର ଆଉ କେତେ ଜଣ ଜାଣନ୍ତି ଯଦି ଆମେ ଶରୀର ଭିତରେ ରହିଛୁ କିନ୍ତୁ ତାହା ଭିତରେ ତଫାତ୍ ସେମାନେ ବୁଝିପାରନ୍ତି ନାହିଁ ସେମାନେ ଏ ଶରୀରଠାରୁ ଭିନ୍ନ ଏଇଟା ଜାଣିପାରନ୍ତି ନାହିଁ ଏଇଟାକୁ ଯିଏ ଜ୍ଞାନ ମାଧ୍ୟମରେ ଜାଣିବେ ଜ୍ଞାନ ଚକ୍ଷୁଷା ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ ତେର ଅଧ୍ୟାୟରେ ଏହିଭଳି ଭାବରେ ଛଅ ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ତେଣୁ ତାହାଦେହରେ ଗୋଟେ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଜ୍ଞାନ ଜ୍ଞେୟ ଏ ଦୁଇଟି ବସ୍ତୁ ରହିଛି ଜ୍ଞେୟ ଏବଂ ଜ୍ଞାନ ଜ୍ଞାନ ହେଉଛି ନଲେଜ୍ ଯାହାକୁ କୁହାଯାଏ ଜ୍ଞେୟ ହେଉଛି ଯାହାକୁ ଜାଣିବା କଥା ଜ୍ଞେୟ ସେ ହେଉଛନ୍ତି ଜ୍ଞେୟ ଯାହାକୁ ଜାଣିବା କଥା ଶୁଣନ୍ତି ଭଗବାନ ଭୌତିକ ଜଗତରେ ବହୁତ ବ୍ୟକ୍ତି ବହୁତ କଥା ଜାଣୁଛନ୍ତି କିନ୍ତୁ ଭଗବାନଙ୍କୁ ଜାଣିବା ବ୍ୟକ୍ତି ଖୁବ୍ କମ୍ ଭଗବାନଙ୍କୁ ସେମାନେ ଜାଣନ୍ତି ନାହିଁ ସେ ଜ୍ଞାନ ତାଙ୍କର ନାହିଁ ଏ ଯେଉଁ ଆମର ଜ୍ଞାନ ରହିଛି ଜ୍ଞାନର ଉଦ୍ଦେଶ୍ୟ ହେଉଛି ଜ୍ଞେୟ ବସ୍ତୁକୁ ଜାଣିବା ଜ୍ଞେୟ ବସ୍ତୁ ହେଉଛନ୍ତି ଭଗବାନ ସେ କଥା ତେର ଅଧ୍ୟାୟରେ ଭଗବାନ କହିଛନ୍ତି ତେଣୁ ସେ ହେଉଛନ୍ତି ପରମାତ୍ମା ପରମାତ୍ମା ରୂପରେ ଭଗବାନ ଉପଦ୍ରଷ୍ଟା ସବୁ ଦେଖୁଛନ୍ତି ସବୁକିଛିର ସାକ୍ଷୀ ସିଏ ଏବଂ ସିଏ ହେଉଛନ୍ତି ଅନୁମନ୍ତା ଅନୁମତି ପ୍ରଦାନ କରିବେ ଏବଂ ସିଏ ହେଉଛନ୍ତି ଭର୍ତ୍ତା ଏବଂ ଭୋକ୍ତା ମଧ୍ୟ ସିଏ ହେଉଛନ୍ତି ଭର୍ତ୍ତା ହେଲେ ପାଳନକର୍ତ୍ତା ଯେତେ ଜୀବ ଅଛନ୍ତି ନିତ୍ୟ ନିତ୍ୟାନାମ ଚେତନଶ୍ଚେତନାମ ଏକ ବହୁ ନାମ ଯେଉଁ ବିଦଧାତି କାମାନ ଲକ୍ଷ ଲକ୍ଷ କୋଟି କୋଟି ଅନନ୍ତ କୋଟି ଅନନ୍ତ କୋଟି ଏଇଟାକୁ ବୁଝିପାରେନି କାହିଁକି ଅନନ୍ତ କୋଟି କୁହାଯାଏ ଅନନ୍ତ ତ କହିଲେ ଅନନ୍ତ ଆଉ କୋଟିର ଆବଶ୍ୟକତା ନାହିଁ କିନ୍ତୁ ଗୋଟେ ଲଗେଇ କଥା କୁହାଯାଉଛି ତେଣୁ ଆମେ ମୋତେ କହୁଛୁ ଅନନ୍ତ କୋଟି ଆମେ ଚିନ୍ତା କରିପାରିବା ନାହିଁ ଏତେ ସବୁ ଭୌତିକ ଜଗତ ରହିଛି ଏତେ ସବୁ ଭଗବାନଙ୍କର ଶକ୍ତି ଅଛି ଆମ ଚିନ୍ତାର ବାହାରେ ସେଥିପାଇଁ ଅନନ୍ତ କୋଟି ମଧ୍ୟ ଚିନ୍ତା ଅଚିନ୍ତା ବ୍ୟବହାର କରାଯାଉଛି ଏ ଅନନ୍ତ କୋଟି ଜୀବ ରହିଛନ୍ତି ସମସ୍ତେ ଭଗବାନଙ୍କ ଭଳି ଚେତନଶୀଳ ଭଗବାନ ହେଉଛନ୍ତି ପରମ ଚେତନଶୀଳ ଏ ଯେହେତୁ ଆମେ ଭଗବାନଙ୍କର ଅଂଶ ତେଣୁ ଆମେ ମଧ୍ୟ ଚେତନଶୀଳ ଚେତନଶ୍ଚେତନା ନାମ ଜୀବମାନଙ୍କୁ ବହୁ ବଚନରେ କୁହାଯାଉଛି କିନ୍ତୁ ଭଗବାନଙ୍କୁ ଏକ ବଚନରେ କୁହାଯାଉଛି ଭଗବାନ ହେଉଛନ୍ତି ଏକ ଆଉ ଜୀବମାନେ ଅନନ୍ତ ରହିଛନ୍ତି ନିତ୍ୟ ନିତ୍ୟା ନାମ ସିଏ ହେଉଛନ୍ତି ନିତ୍ୟ ସବୁବେଳେ ପାଇଁ ସିଏ ଅଛନ୍ତି ଏବଂ ଆମେ ମଧ୍ୟ ସେହିଭଳି ଭାବରେ ନିତ୍ୟ ନିତ୍ୟା ନାମ ଚେତନଶ୍ଚେତନା ନାମ ସମସ୍ତ ଚେତନାଧାରୀମାନଙ୍କ ଭିତରେ ସିଏ ହେଉଛନ୍ତି ପରମ ଚେତନଶୀଳ ଚେତନଶ୍ଚେତନା ନାମ କିନ୍ତୁ ଭଗବାନ ଏଇଥିରୁ ଆମେ ଜାଣିବା ଭଗବାନ ଆଉ ଜୀବ ସମାନ ହେଇଗଲେ ସମାନ ବି ହେଇପାରିଲେନି କାରଣ ଭଗବାନ ଏକ ମାନେ ଅନେକ ସେଥିରେ ମଧ୍ୟ ଡିଫରେନ୍ସ ରହିଛି ତଥାପି କ୍ୱାଲିଟିରେ ଦେଖିଲେ ଆମେ ସମାନ ହେଇଗଲେ କିନ୍ତୁ ନା ତଫାତ୍ ହେଉଛି କ'ଣ ନା ଏକ ବହୁ ନାମ ଯେଉଁ ବିଦଧାତି କାମାନ ଭଗବାନ ଏକ କିନ୍ତୁ ଅନେକ ସବୁ ଜୀବ ରହିଛନ୍ତି ତାଙ୍କ ସମସ୍ତଙ୍କର କାମନା ସେ ପୂରଣ କରନ୍ତି କରୁଛନ୍ତି ଏକ ବହୁ ନାମ ଯେଉଁ ବିଦଧାତି କାମାନ ଯାହାର ଯାହା ଆବଶ୍ୟକତା ଭଗବାନ ପୂରଣ କରନ୍ତି ତେଣୁ ସିଏ ହେଉଛନ୍ତି ଉପଦ୍ରଷ୍ଟା ସିଏ ହେଉଛନ୍ତି ସାକ୍ଷୀ ସବୁକିଛିର ସିଏ ହେଉଛନ୍ତି ସାକ୍ଷୀ ଏବଂ ଯାହା କାର୍ଯ୍ୟ ହେଉଛି ସେଥିରେ ସେ ଅନୁମତି ପ୍ରଦାନ କରୁଛନ୍ତି ଅନୁମନ୍ତା ଉପଦ୍ରଷ୍ଟା ଅନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱର ସିଏ ସମସ୍ତଙ୍କ ପାଳନକାରୀ ସମସ୍ତେ ପାଳନ କରୁଛନ୍ତି ଏବଂ ଭୋକ୍ତା ସିଏ ମଧ୍ୟ ଉପଭୋଗକାରୀ ଆମେ ଉପଭୋଗକାରୀ ନୁହେଁ ଆମେ ହେଉଛେ ଭଗବାନଙ୍କୁ ଉପଭୋଗ ଦେବା ପାଇଁ ଆମର ଉଦ୍ଦିଷ୍ଟ ଉପଭୋକ୍ତା ଆମେ ହେଉଛେ ଉପଭୋକ୍ତା ସେ ହେଉଛନ୍ତି ଉପଦ୍ରଷ୍ଟା ଅନୁମନ୍ତ ଭର୍ତ୍ତା ଭୋକ୍ତା ସେ ହେଉଛନ୍ତି ଉପଭୋଗକାରୀ ଆମେ ତାଙ୍କୁ ଉପଭୋଗ ଦେବା ପାଇଁ ଉଦ୍ଦିଷ୍ଟ ସେ ଭୋକ୍ତା ଆମେ ହେଉଛେ ଭୁକ୍ତ ଆମେକୁ ପ୍ରକୃତରେ ଆମେ ଭୋଗ୍ୟ ସେ ହେଉଛନ୍ତି ସେ ହେଉଛନ୍ତି କ'ଣ ଭୋକ୍ତା ତଫାତ୍ ହେଉଛି ଏଇଟା ତେଣୁ ଉପଦେଷ୍ଟା ହନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱର, ସିଏ ହେଉଛନ୍ତି ସମସ୍ତଙ୍କର ମାଲିକ, ସିଏ ସମସ୍ତଙ୍କର ନିୟନ୍ତ୍ରଣକାରୀ ମହାଈଶ୍ୱର, ଏବଂ ସିଏ ହେଉଛନ୍ତି ପରମାତ୍ମା, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି, ଖାଲି ମନୁଷ୍ୟମାନଙ୍କର ନୁହଁ, ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି। ପରାତ୍ମା ଈଶ୍ୱର ପରମା ଉପଦେଷ୍ଟା ହନୁମନ୍ତା ଚ ଭର୍ତ୍ତା ଭୋକ୍ତା ପରମାତ୍ମା ଚାପି ଉକ୍ତ, ତାଙ୍କୁ ପରମାତ୍ମା ମଧ୍ୟ କୁହାଯାଉଛି। ଏବଂ ଦେହସ୍ମିନ୍ ପୁରୁଷ ପର, ଏଇ ଦେହ ଭିତରେ ଦୁଇ ଜଣ ପୁରୁଷ ଅଛନ୍ତି, ଇଏ ହେଉଛନ୍ତି ପରମ ପୁରୁଷ, ଶ୍ରେଷ୍ଠ ପୁରୁଷ ଇଏ। ଆଉ ଜୀବ ମଧ୍ୟ ପୁରୁଷ ଉପଭୋଗ କ'ଣ ପୁରୁଷ ଅଭିମାନ କରୁଛି, ସେ ପ୍ରକୃତିରେ ପୁରୁଷ ନୁହଁ, ସେ ପ୍ରକୃତି, କିନ୍ତୁ ନିଜକୁ ପୁରୁଷ ଉପଭୋଗ ପୁରୁଷ ବୋଲି ସେ ନିଜକୁ ମାନୁଛି, ମୁଁ ଉପଭୋଗକାରୀ, ଏଇଭଳି ଭାବରେ ଚିନ୍ତା କରୁଛି, ସେଥିପାଇଁ ସେ ଶାନ୍ତିପ୍ରାପ୍ତ ହୋଇପାରୁନାହିଁ, ଦୁଃଖରେ ରହୁଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନଙ୍କର ଯାହା ପ୍ଲାନ୍ ରହିଛି ମାଷ୍ଟର ପ୍ଲାନ୍, ସେଇଟା ହିଁ ହେବ, ଆଉ କିଛି ଏପଟ ସେପଟେ ଚ୍ୟୁତ ହେଇପାରେ ସେଥିରେ ଚ୍ୟୁତ ହେବ ନାହିଁ, ଏଇ ଗୋଟେ ଶବ୍ଦ ଆସିବ, ଆର ଅର୍ଥ ଅଚ୍ୟୁତ ଶବ୍ଦରେ ଅନେକ ଅର୍ଥ ଆସିବ, କିନ୍ତୁ ଏଠି ଯେଉଁ ବ୍ୟବହାର କରାଯାଉଛି କେଉଁ ଉଦ୍ଦେଶ୍ୟରେ, ସୁଖଦେବ ଗୋସ୍ୱାମୀ କହିଲେ ନା ଏଇଟା ଗୋଟେ ହେଇପାରେ, ଅଚ୍ୟୁତ ଭଗବାନଙ୍କ ପ୍ଲାନ୍ ରହିଛି ନରକ ବିନାଶନ କରିବେ, ଭଗବାନ ଅଚ୍ୟୁତ, ସିଏ ଯେତେ ଯାହା ହେଲେ ମଧ୍ୟ ସବୁକିଛି କ'ଣ, ସୂର୍ଯ୍ୟ ପୂର୍ବରେ ଉଦୟ ନ ହେଇକି ପଶ୍ଚିମରେ ଉଦୟ ହେଲେ ମଧ୍ୟ ବା ଏସବୁ କଥା ସବୁ ହେଲେ ମଧ୍ୟ ସବୁ ଅସମ୍ଭବ ସମ୍ଭବ ହେଇପାରେ, କିନ୍ତୁ ଭଗବାନଙ୍କର ଯେଉଁ ରହିଛି, ଭଗବାନଙ୍କର ଯେଉଁ ଇଚ୍ଛା ରହିଛି ସେଇଟା କେବେ ହେଲେ ଅନ୍ୟତା ହେବ ନାହିଁ, ଇଏ ଅଚ୍ୟୁତ, ଏଇ ହିସାବରେ ଆମେ ଚିନ୍ତା କରିବା, ଭଗବାନ ଅଚ୍ୟୁତ ସିଏ। ତେଣୁ ଇଏ ଯେଉଁ ଶୂଳଂ ଭୌମ, ଏ ଶୂଳ ବିଷୟରେ ଆମେ ଗତକାଲି କହିଥିଲେ, ଶୂଳ କହିଲେ ତ୍ରିଶୂଳ, ଶିବଜୀ ପ୍ରଦାନ କରିଛନ୍ତି, ଶିବଜୀ ପ୍ରଦାନ କରିଛନ୍ତି, ବର୍ତ୍ତମାନ ମଧ୍ୟ ବହୁତ ବ୍ୟକ୍ତି ଅଛନ୍ତି ସେମାନେ ଭାବନ୍ତି ଶିବ ହେଉଛନ୍ତି ଭଗବାନ, ଆଉ ଗୋଟିଏ ସମ୍ପ୍ରଦାୟ ରହିଛି ସେମାନେ କହନ୍ତି ଇଏ କୃଷ୍ଣ ଏମାନେ ସବୁ ଦେବତା, ଇଏ ହେଉଛନ୍ତି ଶିବ ହେଉଛନ୍ତି ଭଗବାନ, ଭଗବଦ୍ଗୀତାରେ କୁହନ୍ କହିଲେ ନା ଯେ ବି ଅନ୍ୟ ଦେବତା ଭକ୍ତା ଅଛନ୍ତି ଶ୍ରଦ୍ଧାନୁତା, ଏଇଟା ଯେଉଁ କହିଲେ ଭଗବାନ କଥା କହିଲେ, କିନ୍ତୁ ସେମାନେ ସେମାନେ କ'ଣ, ସେମାନେ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ବିତରଣ କରୁଛନ୍ତି, ସେମାନେ ନେତା, ଧର୍ମ ନେତା ସେମାନେ, ସେମାନେ ଏଇଭଳି ଭାବରେ ଯେଉଁ ଭଗବାନ କୃଷ୍ଣ ଯେଉଁ କହିଲେ କଥାକୁ, ସେଇ କଥାକୁ ସେମାନେ ଏଭଳି ଭାବରେ କ'ଣ ଶିକ୍ଷା ଦେଉଛନ୍ତି, ଯେ ବି ଅନ୍ୟ ଦେବତା ଭକ୍ତା ଯାଉଛନ୍ତି ଶ୍ରଦ୍ଧାନୁତା, ସେମାନେ କହୁଛନ୍ତି ଅନ୍ୟ ଦେବତା କହିଲେ କୃଷ୍ଣ ଇତ୍ୟାଦି ମାନେ ସବୁ ଅନ୍ୟ ଦେବତା, ଶିବ ହେଉଛନ୍ତି ଭଗବାନ, ଏଇଭଳି ଭାବରେ ତାଙ୍କର ଜ୍ଞାନ, ଏବଂ ତାଙ୍କୁ ମଧ୍ୟ ଅନେକ ଲୋକ ଫଲୋ କରୁଛନ୍ତି, ହଜାର ହଜାର ଲକ୍ଷ ଲକ୍ଷ କୋଟି କୋଟି ଲୋକ ଫଲୋ କରୁଛନ୍ତି, ଏଭଳି କଳିଯୁଗରେ ଏଇ ଅବସ୍ଥା ଆସିବ, କଳିଯୁଗରେ ବେଦ କେହି ଜାଣିପାରିବେ ନାହିଁ, କଳିଯୁଗରେ ଏ ଦଶମ ସ୍କନ୍ଧ 20 ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି ସୁଖଦେବ ଗୋସ୍ୱାମୀ, 5000 ବର୍ଷ ତଳେ ଯେତେବେଳେ ଭଗବାନଙ୍କର ଏଇ ଲୀଳାକୁ ବର୍ଣ୍ଣନା କରୁଥିଲେ ପରୀକ୍ଷିତଙ୍କ ପାଖରେ, ସେହି ସମୟରେ ଭଗବାନଙ୍କ ଲୀଳାରେ ସବୁକିଛି ରହିଛି, ଦଶମ ସ୍କନ୍ଧ 20 ଅଧ୍ୟାୟରେ ବର୍ଷା ଋତୁର ବର୍ଣ୍ଣନା କରିଛନ୍ତି, ବର୍ଷା ଋତୁ ଆସିଯାଇ ବୃନ୍ଦାବନରେ ବର୍ଷା ଋତୁ କିଭଳି ଭାବରେ ମନୋରମ, ବର୍ଷା ଋତୁ ଉପରେ ଗୋଟେ ଏସେ ରଚନା କଲେ ସୁଖଦେବ ଗୋସ୍ୱାମୀ, ବର୍ଷା ଋତୁର ଯେଉଁମାନେ ରଚନା ରଖିବାକୁ ଚାହିଁବେ ସେମାନେ ଭାଗବତର ଦଶମ ସ୍କନ୍ଧ 20 ଅଧ୍ୟାୟରୁ ପାଇପାରିବେ ସେ ରଚନା ବା ଏସେ, ତେଣୁ ଏ ଯେଉଁ କହୁଛନ୍ତି ଦଶମ ସ୍କନ୍ଧ 20 ଅଧ୍ୟାୟରେ ସେଇ ପ୍ରସଙ୍ଗରେ କହୁଛନ୍ତି, କଳିଯୁଗରେ ଯେଉଁ ରହିଛି ବର୍ଷା ଋତୁରେ ଆମେ ଦେଖିବା ବର୍ଷା ଦିନେ ଆଉ ଆକାଶରେ ବାଦଲ ଘୋଡ଼େଇ ଯାଇଥାଏ, ମେଘ ଘୋଡ଼େଇ ଯାଇଥାଏ, ଏବଂ ରାତିରେ ଚନ୍ଦ୍ର ବା ତାରାମାନେ ପ୍ରସ୍ଫୁଟିତ ବା ଦେଖାଯାଆନ୍ତି ନାହିଁ, ଶୋଭିତ ହୁଅନ୍ତି ନାହିଁ, କିନ୍ତୁ ଏ ଜୁଳୁଜୁଳିଆ ପୋକମାନେ ଶୋଭିତ ହୁଅନ୍ତି, ଏ କଳିଯୁଗର ଅବସ୍ଥା ସେଇଆ ହେବ, ଭାଗବତ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 20 ଅଧ୍ୟାୟରେ ଯେ ନିଶା ମୁଖେଶୁ ଖାଦ୍ୟତା ତମସା ଭାନ୍ତିନା ଗ୍ରହା ତଥା ପାପେନ ପାଖଣ୍ଡି ନ ଭେଦ କଳୌଜ ନା, ଯେମିତି ବର୍ଷା ଋତୁରେ ଆକାଶରେ ମେଘ ସବୁ ଛାଇ ହୋଇଯାଇଥାଏ, ତେଣୁ ଏମାନେ ସବୁ ଚନ୍ଦ୍ର ଇତ୍ୟାଦି ଦେଖାଯାଆନ୍ତି ନାହିଁ, କିନ୍ତୁ ଜୁଳୁଜୁଳିଆ ପୋକମାନେ ବହୁତ ଜୁଳୁଜୁଳୁ କରନ୍ତି, ଜୁଳୁଜୁଳିଆ ପୋକ କଳିଯୁଗରେ ସେହି ଅବସ୍ଥା ହେବ, ତଥା ପାପେନ ପାଖଣ୍ଡି, କାହିଁକି ନା କଳିଯୁଗରେ ବହୁତ ପାପର କ'ଣ ପାପ ଚାରିଆଡ଼େ ବ୍ୟାପିଯିବ, ପାପ। ଯେଉଁ ଧର୍ମ ସତ୍ୟଯୁଗରେ ଚାରିପାଦ ସୁରକ୍ଷିତ ଥିଲା, ଆସ୍ତେ ଆସ୍ତେ ଧର୍ମର ଗ୍ଲାନି ହୋଇକରି କଳିଯୁଗରେ ଧର୍ମ ସବୁ ଲୋପ ପାଇଯିବ। ତେଣୁ ଭଗବାନ କଳିକି ଆସିବେ, ମ୍ଳେଚ୍ଛ ନିଭ ନିଧନେ, ତାଙ୍କୁ ସବୁ ହତ୍ୟା କରି ଭଗବାନ। ତେଣୁ ଏ ଯେଉଁ ଭଗବାନ ଏ ଯେଉଁ ରହିଛି କଳିଯୁଗର ଏ ଅବସ୍ଥା ଆସିବ। ପାପେନ ପାଖଣ୍ଡି, ସେମାନେ ପାଖଣ୍ଡି ସେମାନେ, କିନ୍ତୁ ସେମାନେ କ'ଣ ନା ଆମେ ଧର୍ମାବଲମ୍ବୀ, ଆମେ ଧର୍ମ ଜ୍ଞାନ ଦେଉଛୁ, ଶିକ୍ଷା ଆମଠୁ ନିଅ, ଜ୍ଞାନ ଶିକ୍ଷା କର। ଏଇଭଳି ଭାବରେ ବହୁତ ଲୋକ ଅଛନ୍ତି, ତାଙ୍କୁ ସବୁ ଫଲୋ କରୁଛନ୍ତି। କଳିଯୁଗରେ ଏଇ ଅବସ୍ଥା ହେବ। ପାପେନ ପାଖଣ୍ଡି ନ ବେଦ କଳୌଜନା, ସେମାନେ ବେଦକୁ ଜାଣିପାରିବେ ନାହିଁ। ବେଦର ଉଦାହରଣ ଦେଇକରି କହିବେ ସେମାନେ, କିନ୍ତୁ ବେଦର ଅର୍ଥକୁ ସେମାନେ ବୁଝିପାରିବେ ନାହିଁ। ଏ ଭଗବାନଙ୍କର ଭଗବାନ ଯିଏ ଜ୍ଞାନ ଦେଉଛନ୍ତି ତାଙ୍କୁ କହୁଛନ୍ତି ସିଏ ହେଉଛନ୍ତି ଦେବତା, ଆଉ ଯିଏ ପ୍ରକୃତ ଦେବତା ତାଙ୍କୁ କହୁଛନ୍ତି ସିଏ ହେଉଛନ୍ତି ଭଗବାନ। ଏଇଭଳି ଭାବରେ ଲୋକମାନଙ୍କର ବୁଦ୍ଧି ହୋଇଯିବ କଳିଯୁଗରେ। ତେଣୁ କଳିଯୁଗରେ ଲୋକମାନେ ଜାଣିପାରିବେ ନାହିଁ ପ୍ରକୃତ ଘଟଣା। ତେଣୁ ଜଣେ ପ୍ରଶ୍ନ ପଚାରିବ, ପ୍ରଭୁପାଦ ମହାରାଜ ଶ୍ଳୋକର ଭାବାର୍ଥରେ କହିଛନ୍ତି, ଜଣେ ପ୍ରଶ୍ନ ପଚାରିବ ତାହେଲେ କଳିଯୁଗରେ ତ କେହି ଜାଣିପାରିବେ ନା, ଆଉ ତୁମେ କେମିତି ଜାଣିଲ? ଏ ପ୍ରଶ୍ନଟି ଆସିବ, କଳିଯୁଗରେ ଯଦି କେହି ଜାଣିପାରିବେ ନାହିଁ ତାହେଲେ ତୁମେ କେମିତି ଜାଣିଲ? ଏ ପ୍ରଶ୍ନଟି ଆସିବ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ ତାର ଉତ୍ତର ଦେଇଛନ୍ତି, କ'ଣ ନା କଳିଯୁଗରେ ବର୍ଷା ଯୁଗରେ, ବର୍ଷା ଋତୁରେ ମଧ୍ୟ ଆମେ ବେଳେବେଳେ ଦେଖିବା ଆକାଶ ପରିଷ୍କାର ହୋଇଯାଇଥାଏ, ଆକାଶ ପରିଷ୍କାର ହୋଇଯାଇଥାଏ, ମେଘ ଇତ୍ୟାଦି ନଥାନ୍ତି। ତେଣୁ ତାରା ଇତ୍ୟାଦି ସେମାନଙ୍କର, ତାରା ଚନ୍ଦ୍ର ଇତ୍ୟାଦି ସେମାନେ ବହୁତ ସୁଶୋଭିତ ହୋଇଥାନ୍ତି। ସେତେବେଳେ ଜୁଳଜୁଳା ପଙ୍କର ଆଉ ନଥାଏ, ଆଉ ତାଙ୍କ ଆଲୋକ ନିଷ୍ପ୍ରଭ ହୋଇଯାଇଥାଏ। ସେହିଭଳିଆ ବର୍ତ୍ତମାନ ମଧ୍ୟ ସେହି ସମୟ ଆସି ପହଞ୍ଚିଛି। ଏ ସମୟଟା ହେଉଛି କ'ଣ ନା ମହାପ୍ରଭୁଙ୍କ ସମୟ। ମହାପ୍ରଭୁ ଆସିଛନ୍ତି, 10,000 ବର୍ଷ ଧରିକିରି ଏଇ ସୁବର୍ଣ୍ଣ ଯୁଗ ରହିବ 10,000 ବର୍ଷ ଧରିକିରି। ତେଣୁ ଯେଉଁମାନେ ଅତ୍ୟନ୍ତ ସୁମେଧସ, ଅତ୍ୟନ୍ତ ବୁଦ୍ଧିମାନ, ସେମାନେ କଳିଯୁଗରେ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭାଗବତ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ ଏଇଟା ନବ କରଭାଜନ ଋଷି କହୁଛନ୍ତି, ନବଯୋଗେନ୍ଦ୍ର ରାଜା ନିମିଙ୍କୁ କହୁଛନ୍ତି, କଳିଯୁଗରେ ଇଏ ହେଉଛନ୍ତି ଭଗବାନ। ଲୋକମାନେ ଜାଣିପାରିବେ ନାହିଁ। ତେଣୁ ମହାପ୍ରଭୁ ଯେହେତୁ ଆସିଛନ୍ତି, ସେଇଥିପାଇଁ ବର୍ତ୍ତମାନ ଏସବୁ ଲୋକମାନେ ଜାଣିବେ, ଯେଉଁମାନେ ଭାଗବତଙ୍କର ଆଶ୍ରୟ ନେବେ, ତାଙ୍କର ଆଶ୍ରୟ ନେବେ, ସେମାନେ ଜାଣିପାରିବେ, ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବେ, ନହେଲେ ଲୋକମାନେ ଜାଣିପାରିବେ ନାହିଁ। ଭକ୍ତରେ ବେଦକୁ ବେଦ ଦାୟୀ ଦେଇକରି ମଧ୍ୟ ସେମାନେ ବୁଝିପାରିବେନି, ବେଦର ଅର୍ଥକୁ ବୁଝିପାରିବେ ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ଏଇଭଳି ଭାବରେ ତାଙ୍କର ପ୍ରାଣ ରହିଛି, ସେ ଯାହା ଚାହିଁଛନ୍ତି ସେଇଆ ହିଁ ହେବ। ନରକକୁ ବିନାଶନ କରିବା ପାଇଁ ତାଙ୍କର ଗୋଟେ ମାଷ୍ଟର ପ୍ଲାନ୍ ରହିଛି, ଆଉ ଯେତେ ଯାହା ହେଲେ ମଧ୍ୟ ସେଇଟା ଏପଟ ସେପଟ ହୋଇପାରିବ ନାହିଁ। ଆମର ବହୁତ ଲୀଳା ରହିଛି, ଆମେ ଦେଖିବା ଗୋଟେ ଗୋଟେ ଲୀଳାରେ ଭଗବାନଙ୍କ ଏଭଳି ଲୀଳା ଶୁଣିଲେ ଜଣେ ଯେତେବେଳେ ତା ଭିତରେ ପ୍ରବେଶ କରିବ ଆଶ୍ଚର୍ଯ୍ୟ ହୋଇଯିବ ଭଗବାନଙ୍କ ଏଭଳି ଲୀଳା। ଯେତେବେଳେ ଭଗବାନ ଅଘାସୁରକୁ ହତ୍ୟା କରୁଛନ୍ତି, ଅଘାସୁର ଲୀଳାଟି ବର୍ଣ୍ଣନା କରାଯାଇଛି ଭାଗବତରେ, ସେ ଶ୍ଳୋକଟି 10:12 ଏଇଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଅଘାସୁର ଗୋଟିଏ ଯୋଜନ ଧରି ତା'ର ମୁଖ ଥିଲା, ଗୋଟିଏ ଯୋଜନ ଧରି ମୁଖ, 8 ମାଇଲ 12 କିଲୋମିଟର ତା'ର ମୁଖ, ଏବଂ ଇଏ ହେଉଛି ବକି ଏବଂ ବକାର ଭାଇ, ଯେ ବକିସୁର ବକିକୁ ପ୍ରଥମେ ଭଗବାନ ଉଦ୍ଧାର କଲେ, ତା ବକାକୁ ଉଦ୍ଧାର କଲେ, ବର୍ତ୍ତମାନ ଇଏ ଆସିଗଲା ଅଘାସୁର। ଗୋଟିଏ ଯୋଜନ ତା'ର ମୁଖ ରହିଛି, ବିସ୍ତାର କରି ରହିଛି, ରଖିକି ପାଟିକି ମେଲା କରି ରହିଛି। ଯେଉଁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ, କ'ଣ କ'ଣ ଅଧର ଭୂମିଷ୍ଠ ଜଳଧରାଷ୍ଟ ଏମିତି ଗୋଟେ କ'ଣ ରହିଛି, ଅଧର ମାନେ କ'ଣ ଇଏ ହେଉଛି ତଳଟାକୁ ଓଠ, ଏ ଓଠ ରହିଛି ତଳ ରହିଛି ଭୂମିରେ ରହିଛି, ଆଉ ଅଧର ବା ଉପର ଓଠଟା ରହିଛି ଆକାଶକୁ ଛୁଉଁଛି ଜଳଧରାଷ୍ଟ, ଏଇଭଳି ଭାବେ ରହିଛି। ତେଣୁ ପିଲାମାନେ ସବୁ ଭାବୁଛନ୍ତି ଭଗବାନ ସେଥିରେ ପଞ୍ଚମ ବର୍ଷର ଲୀଳା ଭଗବାନଙ୍କର କୌମାର ଲୀଳା, ବତ୍ସା ଚରଣ କରୁଛନ୍ତି, ଆଉ ପିଲାମାନେ ଭାବୁଛନ୍ତି ଆରେ ଇଏ ଗୋଟେ ସାପଟେ, କେତେ ଜଣ କହୁଛନ୍ତି ଏଇଟା ଗୋଟେ ସାପ ଅଜଗର, ଆଉ କେତେ ଜଣ କହୁଛନ୍ତି ନା ଇଏ ଅଜଗର କେଉଁଠୁ ଆସିଲା, ଇଏ ଗୋଟେ ପ୍ରକୃତିର ଶୋଭା, ଏଇଭଳି ଭାବରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ। ଏଇଭଳି ଭାବରେ ଯେତେବେଳେ ସେମାନେ ପ୍ରବେଶ କରୁଛନ୍ତି, ଅଘାସୁର ଅପେକ୍ଷା କରିଛି, ତାଙ୍କୁ ହତ୍ୟା କରୁନାହିଁ। କେତେବେଳେ କୃଷ୍ଣ ଆସିଲେ ଏକାଥରକେ ପାଟି ବନ୍ଦ କରିବ। ଏଇଠି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଯଦିଓ ଭଗବାନ ଚାହୁଁନଥିଲେ ଏମାନେ ତାଙ୍କର ସାଙ୍ଗ ବାଳକମାନେ ତା ପାଟି ଭିତରେ ପ୍ରବେଶ କରନ୍ତୁ, କିନ୍ତୁ ପଶିଗଲେ। ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ ମଧ୍ୟ ଏଇଟା ହେଇଗଲା। ଏଇଟା ମଧ୍ୟ ଗୋଟେ କଥା, ଭଗବାନଙ୍କର ଜଣେ କହିବ ଭଗବାନ ଚାହୁଁନଥିଲେ କେମିତି ହେଲା, ଏଇଟାକୁ ମଧ୍ୟ ଆଚାର୍ଯ୍ୟମାନେ ଟୀକାରେ ସବୁ ବର୍ଣ୍ଣନା କରିଛନ୍ତି, ତା'ର ଇଏକୁ ଦେଇ ତତ୍ତ୍ୱ ପ୍ରଦାନ କରିଛନ୍ତି। ତେଣୁ ଏ ଯେତେବେଳେ ଭଗବାନ ପ୍ରବେଶ କଲେ ସେହି ସମୟରେ ଇଏ ପାଟି ବନ୍ଦ କଲା, ଭଗବାନ ଅଜଗରର ପାଟି ଭିତରେ ପ୍ରବେଶ କରିଗଲେ। ସେହି ସମୟରେ ବର୍ଣ୍ଣନା କରାଯାଇଛି, ସୁଖଦେବ ସେ ବର୍ଣ୍ଣନା କରୁଛନ୍ତି, କଂସର ଯେଉଁ ରହିଛନ୍ତି କ'ଣ ରହିଛନ୍ତି ଗୋଇନ୍ଦାମାନେ ସବୁ ରହିଛନ୍ତି, ସିପାହୀ ରହିଛନ୍ତି ସେଇଠି, କଂସର ସବୁ ରହିଛନ୍ତି, ସେମାନେ ସବୁ ଦେଖୁଛନ୍ତି କ'ଣ ହେଉଛି, ଏବଂ ଦେବତାମାନେ ମଧ୍ୟ ଦେଖୁଛନ୍ତି ଲୀଳା। ହଁ, ସବୁ ଏକ ସମୟରେ ହାହାକାର ସବୁ କରିଗଲେ, ହାହାକାର କରି ଉଠିଲେ, ବର୍ଣ୍ଣନା କରାଯାଇଛି। ହାହାକାର କରିଲେ କହିଲା, ଦେବତାମାନେ ଯେତେବେଳେ ଦେଖିଲେ ଭଗବାନ ଇଏର ପ୍ରବେଶ କରିଗଲେ ପାଟି ଭିତରେ, ସେମାନେ ଭାବିଲେ ଭଗବାନ ନଷ୍ଟ ହୋଇଯିବେ କ'ଣ, ଯାହା ହେଉ ତାଙ୍କର ଗୋଟେ ଭାବନା ଆସିଲା। ଏବଂ କଂସର ଯେଉଁ ଦୂତମାନେ ସବୁ ରହିଛନ୍ତି ସେମାନେ ଦେଖିକି ଆନନ୍ଦରେ ହସିବା ପାଇଁ ଆରମ୍ଭ କଲେ, ଆଜି ଭଗବାନଙ୍କୁ ହତ୍ୟା କରାଗଲା, ଆଜି ଅଘାସୁର କଂସ ଏତେ ପ୍ରକାର ବ୍ୟବସ୍ଥା କରିଥିଲା, କଂସ କୃଷ୍ଣଙ୍କୁ ମାରିପାରୁନଥିଲା, ଆଜି ତାକୁ ମାରିଲେ। ସେମାନେ ଆନନ୍ଦରେ ଚିତ୍କାର କରିବା ପାଇଁ ଲାଗିଲେ ଆନନ୍ଦରେ, ଏବଂ କଂସ ପାଖକୁ ମଧ୍ୟ ଚାଲିଗଲା, ଫୋନ୍ରେ ଗଲା ଭଳିଆ ତାଙ୍କ କଂସ ମଧ୍ୟ ଆନନ୍ଦରେ ହସିବା ଆରମ୍ଭ କଲା। ଏଇଭଳି ଭାବରେ ବର୍ଣ୍ଣନା କରି ଦେବତାମାନେ ହାହାକାର କରି ଉଠିଲେ, ବର୍ଣ୍ଣନା କରାଯାଇଛି ଶ୍ଳୋକଟି। କିନ୍ତୁ ତାପରେ କ'ଣ ହେଲା, ଭଗବାନ ସେ ଯେଉଁ ତାହାର ପେଟକୁ ଚିରିକିରି ବାହାରିଲେ, ଭଗବାନ ଏସବୁର କଥା ରହିଛି। ଭଗବାନ ସବୁ ପ୍ରକାର, ଏମିତିକି ଭଗବାନ ଲୀଳାକୁ ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ସେ ମଧ୍ୟ ଶୋକଗ୍ରସ୍ତ ହୋଇଯାଉଛନ୍ତି। ପୁତନା ଲୀଳାଟିକୁ ଯେତେବେଳେ ବର୍ଣ୍ଣନା କରାଯାଉଛି, ଭଗବାନ ଛଅ ଦିନ ରହିଥିଲେ, ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ଶୁଣୁଛନ୍ତି, ସେ ଶୋକଗ୍ରସ୍ତ ହୋଇଯାଉଛନ୍ତି। ଇଏ ଯେଉଁ ଆସୁଛି ପୁତନା ଆସୁଛି, ବହୁତ ସୁନ୍ଦର ଭାବରେ ତା'ର ବର୍ଣ୍ଣନା କରୁଛନ୍ତି, ଅପସରା ଭଳିଆ ରହିଛି, ବୃନ୍ଦାବନ ବଜାବ ସେମାନେ ଦେଖେଇ ଦେଉଛନ୍ତି, ଏଇ ରାସ୍ତା ଏଇ ରାସ୍ତା ଏଇପଟେ ଯାଅ ଏଇପଟେ ଯାଅ, ଏଇଭଳି ଶୁଣିକିରି ପରୀକ୍ଷିତ ମହାରାଜ ବହୁତ ଶୋକଗ୍ରସ୍ତ ହୋଇଯାଉଛନ୍ତି। ସୂଚନା ହୋଇଯାଉଛି ତାଙ୍କର ମୁଖରୁ, ଜଣାପଡ଼ି ସୂଚନାଗ୍ରସ୍ତ ହୋଇଯାଉଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁଠି ଭଗବାନଙ୍କର ନାମ କୀର୍ତ୍ତନ ହେଉଛି ସେଠି କୌଣସି ବିପଦ ଆସିପାରିବ ନାହିଁ, ଆଉ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ସେ କଥା କ'ଣ କହିବା, ପରୀକ୍ଷିତ ମହାରାଜ ସାନ୍ତ୍ୱନା ପ୍ରଦାନ କରୁଛନ୍ତି, ଏଭଳି ଭଗବାନ କ୍ରୀଡ଼ା ଏଭଳି ରହିଛି। ତେଣୁ ଭଗବାନଙ୍କର ଯେଉଁ ରହିଛି ମାଷ୍ଟର ପ୍ଲାନ୍, ସେ କେବଳ ଏପଟ ସେପଟ ହେବ ନାହିଁ, ଲାଗିଯିବ ଯେମିତି ଭଗବାନଙ୍କର ବିଫଳ ହୋଇଯିବେ ଅନ୍ୟମାନେ ସଫଳ ହୋଇଯିବେ, ନା ଲାଷ୍ଟ ମୋମେଣ୍ଟରେ, ଏକ୍ଜାକ୍ଟ ଲାଷ୍ଟ ମୋମେଣ୍ଟରେ ଭଗବାନ ପୁଣି ଆସିଯିବେ। କିନ୍ତୁ ଏଇଟା ଏ ଲୀଳାଟାକୁ ଯେହେତୁ ଶ୍ରବଣ କରୁଛନ୍ତି, ସମସ୍ତେ ଏଭଳି ଭାବରେ ଭାବଗ୍ରସ୍ତ ହୋଇଯାଉଛନ୍ତି, ଜଣେ ଚିନ୍ତା କରିବେ ଯେ ଭଗବାନ ବୋଧେ ଫେଲିଓର ହୋଇଗଲା, ଭଗବାନ ବିଫଳ ହୋଇଗଲା, ଯଦି ଅଚ୍ୟୁତ ଚିନ୍ତା ହେଇସାରିଲା ଅଚ୍ୟୁତ, ତାଙ୍କର କେବେ ଚ୍ୟୁତ ହେବ ନାହିଁ, ଭଗବାନ ଯେଉଁ ମାଷ୍ଟର ପ୍ଲାନ୍ ରହିଛି ସେ ମାଷ୍ଟର ପ୍ଲାନ୍ କେବେ ଫେଲ୍ ହେବ ନାହିଁ। କିନ୍ତୁ ଆମର ଯେଉଁ ପ୍ଲାନ୍ ରହିଛି, ଏ ଯଦି ଭଗବାନ ଯଦି ସାଙ୍କ୍ସନ୍ ନ କରିବେ, ତାହେଲେ ଆମର ପ୍ଲାନ୍ ସଫଳ ହୋଇପାରିବ ନାହିଁ। ଯଦି ସିଏ ହେଉଛନ୍ତି ଅନ୍ତିମ ଅନୁମତିକାରୀ, ସିଏ ହେଉଛନ୍ତି ସିଏ ଅନ୍ତିମ ଅନୁମତି ପ୍ରଦାନକାରୀ, ସିଏ ଭଗବାନ। ଏବଂ କୁହାଯାଏ ଭଗବାନ ଏବଂ ତାଙ୍କ ଭକ୍ତଙ୍କର ପ୍ଲାନ୍ ଭିତରେ କିଛି ତଫାତ୍ ନଥାଏ, ଭଗବାନ ଯାହା ଚାହାନ୍ତି ତାହା ତାଙ୍କ ଭକ୍ତଙ୍କର ମନରେ ସେଇଟା ଉଦୟ ହୁଏ, ଭକ୍ତଙ୍କର ମନରେ ଉଦୟ ହୁଏ। ତେଣୁ ସେମାନେ ଯେଉଁ ଯାହା ଭକ୍ତ ଯାହା ଚାହାନ୍ତି ଭଗବାନ ସେଇଟା ପୂରଣ କରନ୍ତି। ତେଣୁ ଅଚ୍ୟୁତ ଶବ୍ଦରେ ଏଇଭଳି ଭାବରେ ଅନେକ ଅର୍ଥ ଆସିବ ଅଚ୍ୟୁତରେ। ତେଣୁ ଏଠି କୁହାଯାଉଛି ଶୂଳଂ, ଏ ତ୍ରିଶୂଳ ବହୁତ ଶକ୍ତିଶାଳୀ ରହିଛି, ଭଗବାନ ଯଦି ଶୂଳ ପ୍ରୟୋଗ ହୋଇଥାନ୍ତା ତା'ର କ'ଣ ହୋଇଥାନ୍ତା। ଭାଗବତମରେ ଯେଉଁ ଶ୍ଳୋକ ସବୁ ରହିଛି ତାକୁ ବିଭିନ୍ନ ଆଙ୍ଗଲରୁ ଜଣେ କ'ଣ ଆସ୍ୱାଦନ କରିପାରିବ, ବିଭିନ୍ନ ଆଙ୍ଗଲରୁ। ଏଇଟା ଏହା ହେଲା, ଯଦି ନ ହୋଇଥାନ୍ତା କ'ଣ ହୋଇଥାନ୍ତା, ସେଇଟା ଗୋଟେ ବୋଧେ ଆସ୍ୱାଦନୀୟ, ସେଇଟା ବୋଧେ ଆସ୍ୱାଦନୀୟ। ଏଠି କୁହାଯାଉଛି ନା ପୂର୍ବଂ ଶୂଳଂ ଭୌମଚ୍ୟୁତ ହନ୍ତୁ ମହାଦେ, ପୂର୍ବ ଶ୍ଳୋକ ରହିଛି ନା, ପୂର୍ବ ତା ବିସର୍ଗାତ ପୂର୍ବମେବ, ସେ ଯେଉଁ ଶୂଳ ଏ ତ୍ରିଶୂଳକୁ ଭଗବାନ ଶିବଜୀ ଦେଇଛନ୍ତି, ତାଙ୍କୁ ଦେଇଛନ୍ତି, ନରକାସୁରକୁ ଦେଇଛନ୍ତି। ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ ଭଗବାନ ତାଙ୍କୁ ଦେଇଥିଲେ ଗୋଟେ ସର, ସେ ସରକୁ ସେ ତା ପୁଅକୁ ଦେଇଥିଲା, ସେ ମଧ୍ୟ ଅଭ୍ୟର୍ଥ ସର ଥିଲା। ଆମେ ସେ ବର୍ଣ୍ଣନା କରିସାରିଛେ ସେ ସରକୁ ଭଗଦତ୍ତ, ସେସବୁ କଥା ରହିଛି, ଆମେ ସେଇଟା ଆଲୋଚନା କରିବା ନାହିଁ। ଇଏ କିନ୍ତୁ ବିଶ୍ୱାସ କରୁଥିଲା ଶିବଜୀଙ୍କର ତ୍ରିଶୂଳ ଉପରେ, ଶିବଜୀଙ୍କର ତ୍ରିଶୂଳ ଯେଉଁ ରହିଛି ଏ ତ୍ରିଶୂଳଙ୍କ ଉପରେ ବହୁତ ଭରସା ଥିଲା। ଆଉ ଶିବଜୀଙ୍କ ତ୍ରିଶୂଳ ଛାଡ଼ିଥାନ୍ତା ତାହେଲେ କ'ଣ ହେଇଥାନ୍ତା, ଏଇଟା ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଆମେ ଚିନ୍ତା କରିପାରିବା ପୂର୍ବମେବ ଶବ୍ଦରୁ ଏଇଠି ଜଣାପଡ଼ିବ। ପୂର୍ବ ଛାଡ଼ିବା ପୂର୍ବରୁ ଭଗବାନ ତାକୁ ହତ୍ୟା କଲେ, ପରେ ଥିଲେ କ'ଣ ହେଇଥାନ୍ତା ଅସୁବିଧା। ଦଶମ ସ୍କନ୍ଦ 61 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଶିବ ଏବଂ ଭଗବାନ ଭିତରେ ଯୁଦ୍ଧ ହେଇଥିଲା, ଏ ବାଣାସୁର ପ୍ରସଙ୍ଗରେ ଏସବୁ ରହିଛି କଥା, ବାଣାସୁର ଏ ବହୁତ ବଡ଼ ପ୍ରସଙ୍ଗ ରହିଛି। ତଥାପି ଆମେ ପ୍ରସଙ୍ଗ ଆମେ କହିଦେବା, ବାଣାସୁର ଇଏ ହେଉଛନ୍ତି ବଳି ମହାରାଜଙ୍କ ପୁତ୍ର, ତାର 100 ପୁତ୍ର ନା କେତେ ଥିଲେ, ତାଙ୍କ ଭିତରେ ବାଣାସୁର ଜଣେ ଥିଲେ, ବଳି ମହାରାଜ ବା ଭଗବାନଙ୍କ ଶ୍ରେଷ୍ଠ ଭକ୍ତ, କିନ୍ତୁ ତାଙ୍କ ପୁତ୍ର ବାଣ ସେ ଶିବଜୀଙ୍କର ଭକ୍ତ, ସେ ଭଗବାନ ଭକ୍ତ ନୁହନ୍ତି ବାଣାସୁର ଭକ୍ତ। ତାଙ୍କର କନ୍ୟା, ତାଙ୍କର କନ୍ୟା ହେଉଛନ୍ତି ଉଷା, ଉଷା ଏବଂ ଅନିରୁଦ୍ଧଙ୍କ ବିବାହ ହୋଇଥିଲା। ଅନିରୁଦ୍ଧ ହେଉଛନ୍ତି ଭଗବାନଙ୍କ ପୌତ୍ର, ଭଗବାନ ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ପୁତ୍ର ହେଉଛନ୍ତି ଅନିରୁଦ୍ଧ, ଅନିରୁଦ୍ଧଙ୍କ ପୁତ୍ର ହେଉଛନ୍ତି ବଜ୍ରନାଭ, ଯିଏକି ଭଗବାନଙ୍କର ଲୀଳା ସମାପନ ପରେ, ଭଗବାନ ଲୀଳା ଶେଷ ହେଲା ପରେ ବଜ୍ରନାଭ ମଥୁରାରେ ପୁଣି ତାଙ୍କର ଆରମ୍ଭ କଲେ, ତାଙ୍କର ଲୀଳା ଆରମ୍ଭ ବା ତାଙ୍କର ଭଗବାନଙ୍କର ବଂଶ ଇଏ ଚାଲିଲା, ଶାସନ ଚାଲିଲା, ଏସବୁ ରହିଛି। ତେଣୁ ଏଇ ଯେଉଁ ଅନିରୁଦ୍ଧ, ଅନିରୁଦ୍ଧଙ୍କର ଆଗରୁ ଗୋଟେ ବିବାହ ହୋଇଥିଲା, ଇଏ ହେଉଛି କ'ଣ ରୁକ୍ମିଣୀଙ୍କର ଭାଇ, ତାଙ୍କର କ'ଣ ହେବେ କନ୍ୟା ହେବେ ରୋଚନା, ରୋଚନାକୁ ବିବାହ କରିବା ବେଳେ ଭଗବାନ ବଳରାମ ଯାଇ ତାକୁ ହତ୍ୟା କରିଥିବେ ରୁକ୍ମିଣୀ, ଏସବୁ ଲୀଳା ଆଗରୁ ବର୍ଣ୍ଣନା କରାଯାଇଛି, ଏସବୁ ଆସିବ ଆସିବ ଆସିବ। କିନ୍ତୁ ଇଏ ଉଷା, ଉଷା ଗୋଟେ ଥର ଦେଖିଦେଲେ ଶିବ ଏବଂ ପାର୍ବତୀଙ୍କର ମିଳନକୁ ଦେଖିଦେଲେ, ଶିବ ପାର୍ବତୀଙ୍କ ମିଳନକୁ ଯେତେବେଳେ ଦେଖିଦେଲେ ସେତେବେଳେ ସେ ଟିକେ ବ୍ୟତିବ୍ୟସ୍ତ ହୋଇଗଲା ବେଳେ ପାର୍ବତୀ ତାଙ୍କୁ କହିଲେ, ତୁମେ ମଧ୍ୟ ଏଇଭଳି ଭାବରେ ତୁମର ସବୁ କ'ଣ ଏକ୍ସପିରିଏନ୍ସ ତୁମର ଆସିବ, ଏଇଭଳି ଭାବରେ କହିଲେ, ପାର୍ବତୀଙ୍କୁ ଆଶୀର୍ବାଦ ଦେଲେ। ତେଣୁ ଗୋଟେ ଥର ଉଷା ଶୟନ କରିଛନ୍ତି ରାତିରେ, କ'ଣ ହେଇଛି ଅନିରୁଦ୍ଧଙ୍କୁ ସହିତ ତାଙ୍କର ମିଳନ ହେଇଛି, ଅନିରୁଦ୍ଧଙ୍କ ସହିତ ମିଳନ ହେଇଛି। ତେଣୁ ସ୍ୱପ୍ନରେ, ସ୍ୱପ୍ନ ଯେତେବେଳେ ଭାଙ୍ଗିଗଲା ସେତେବେଳେ ସେ ସେ ପୁରୁଷଙ୍କୁ ଦେଖିପାରିଲେନି, ଯେତେବେଳେ କ'ଣ ବହୁତ ବ୍ୟତିବ୍ୟସ୍ତ ହୋଇଗଲେ। ତାଙ୍କର ଜଣେ ସଖୀ ଥିଲେ ଚିତ୍ରଲେଖା, ଚିତ୍ରଲେଖା ଏଭଳି ତାଙ୍କ ନାମରୁ ଜଣାପଡ଼ୁ, ଚିତ୍ର ଏଭଳି ଚିତ୍ର କରିଦେବେ ଏକ୍ଜାକ୍ଟ ଲୋକକୁ ଜାଣିଦେବେ, ଇଏ କ'ଣ ଜାଣିଲେ ସେ ସୁନ୍ଦର ପୁରୁଷ କିଏ, ବିଶ୍ୱର, ବିଶ୍ୱର କହିଲେ ଖାଲି ପୃଥିବୀ ନୁହଁ, ମହଲୋକ ଜନଲୋକ ହୋଇଥିବ ଯେତେ ଲୋକ ରହିଛି, ତଳେ ପାତାଳ ଇତ୍ୟାଦି ଯେତେ ଲୋକ ରହିଛି ବିଶ୍ୱର ସମସ୍ତ ସୁନ୍ଦରମାନଙ୍କର, ସୁନ୍ଦର ବ୍ୟକ୍ତିଙ୍କର ସେ ଚିତ୍ର ଆଙ୍କିଲେ, ଚିତ୍ରଲେଖା, ତାଙ୍କ ନାଁ ହେଉଛି ଚିତ୍ରଲେଖା, ଚିତ୍ରଲେଖା। ଏ ଯେଉଁ ଉଷା ଯେଉଁ ରାତିରେ ଶୟନ କରିଥିଲା ବେଳେ ଯେଉଁ ପୁରୁଷଙ୍କ ସହିତ ତାଙ୍କର ମିଳନ ହୋଇଥିଲା, ସେ ଚିହ୍ନିନାହାନ୍ତି କିଏ ସିଏ, ଏବଂ ଚିତ୍ରଲେଖା ମଧ୍ୟ ସିଏ ତ ସ୍ୱପ୍ନରେ ଦେଖୁଥିଲେ କେମିତି ଜାଣିବେ, କିନ୍ତୁ ଏ ସବୁ ସୁନ୍ଦର ପୁରୁଷମାନଙ୍କ ଚିତ୍ର ଆଙ୍କିଦେଲେ, ଏତେ ଏକ୍ସପର୍ଟ ଦେଖନ୍ତୁ ଚିତ୍ରଲେଖା ଆଙ୍କିଦେଲେ। ଏହିଭଳି ଭାବରେ ଉଷାଙ୍କୁ ଦେଖାଉଛନ୍ତି, କିଏ ଆଙ୍କୁ ତୁମେ ଦେଖ କେଉଁ ଚିହ୍ନ, କିଏ କାହାକୁ ଦେଖୁଥିଲ ସ୍ୱପ୍ନରେ। ଯେତେବେଳେ ହେଇକରି ଆସିଲା ବସୁଦେବଙ୍କର ପିତା, ବସୁଦେବଙ୍କ ପିତା ହେଉଛନ୍ତି କିଏ ସୁରସେନଙ୍କର, ସୁରସେନଙ୍କର ଯେତେବେଳେ ଚିତ୍ର ଦେଖିଲେ ସେତେବେଳେ ସେଠିକି ବହୁତ ବହୁତ ଆନନ୍ଦ ଲାଭ କଲେ। ତାମାନେ ଏଇ ଜାଣିବା ସମସ୍ତେ ଯୁବକ ଅବସ୍ଥାରେ ଥିଲେ ଏବଂ ବହୁତ ସୁନ୍ଦର ଥିଲେ, ସୁରସେନଙ୍କ ପୁତ୍ର ବସୁଦେବଙ୍କର ଚିତ୍ର ଆସିଲା ସେତେବେଳେ ସେ ଆହୁରି ଟିକିଏ ଆନନ୍ଦିତ ହେଲେ, ବସୁଦେବଙ୍କ ପୁତ୍ର କୃଷ୍ଣଙ୍କର ଯେତେବେଳେ ଚିତ୍ର ଆସିଲା ସେ ଆହୁରି ଆନନ୍ଦିତ ହେଲେ, ଏବଂ କୃଷ୍ଣଙ୍କର ପୁତ୍ର ଯେତେବେଳେ ପ୍ରଦ୍ୟୁମ୍ନଙ୍କ ଚିତ୍ର ଦେଖିଲେ ଆହୁରି ଆନନ୍ଦିତ ହୋଇଗଲେ। ପ୍ରଦ୍ୟୁମ୍ନଙ୍କ ପୁତ୍ର ଅନିରୁଦ୍ଧଙ୍କୁ ଦେଖିଲେ ସେ କହିଲେ ଏଇ ଏଇ ବ୍ୟକ୍ତି ଚିତ୍ରଲେଖା ଜାଣିଲେ ଇଏ ହେଉଛନ୍ତି ପ୍ରଦ୍ୟୁମ୍ନ। ତେଣୁ ଯାଇକରି ଦ୍ୱାରକାରେ ପ୍ରଦ୍ୟୁମ୍ନଙ୍କୁ ତାଙ୍କର ଦ୍ୱାରକାରରୁ ଉଠେଇ ଘିନି ଆସିଲେ ରାତିରେ, ଏଇଭଳି ତାଙ୍କର ଶକ୍ତି ଥିଲା ଚିତ୍ରଲେଖାଙ୍କର। ଏଇଭଳି ଭାବରେ ଏଇ ଘଟଣାଟି ରହିଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆମେ ଖାଲି ସଂକ୍ଷେପରେ କହିବା। ଏଇଭଳି ଭାବରେ ବାଣାସୁର ଯେତେବେଳେ ଜାଣିଲେ ତାଙ୍କର କନ୍ୟା ସହିତ ଇଏ ସଙ୍ଗ କରୁଛନ୍ତି ଅନିରୁଦ୍ଧ, ତେଣୁ ତାକୁ ବନ୍ଦୀ କଲେ, ବହୁତ ଯୁଦ୍ଧ ହେଇଛି, ସବୁ ବହୁତ କଥା ଘଟଣା ହେଇଛି, ବନ୍ଦୀକି ରଖିଲେ, ତେଣୁ ଭଗବାନ ଆସିଲେ ଯୁଦ୍ଧ କରିବା ପାଇଁ ବାଣାସୁର ସହିତ ଯୁଦ୍ଧ କରିବା ପାଇଁ। ବାଣାସୁର ଗୋଟେ ଥର କ'ଣ ହେଇଛି, ବାଣାସୁର ତାକୁ ଭଗବାନ ଶିବଜୀ ତାଙ୍କୁ ହଜାର ହାତ ଦେଇଥିଲେ, ଏକ ହଜାର ହାତ, ହଜାର ହାତ ଦେଇଥିଲେ। କାହିଁକି ନା ବାଣାସୁର ସିଏ ଭଗବାନ ଶିବଜୀ ଯେତେ ନୃତ୍ୟ କରୁଥିଲେ ସେ ସମୟରେ ସିଏ ଯେଉଁ ମୃଦଙ୍ଗ ବଜାଇକିରି ତାଙ୍କୁ ବହୁତ ସନ୍ତୋଷ ବିଧାନ କରିଦେଇଥିଲେ, ତେଣୁ ବାଣାସୁର ତାଙ୍କୁ ବାଣାସୁର ଉପରେ ଖୁସି ପ୍ରସନ୍ନ ହୋଇକରି ଭଗବାନ ତାଙ୍କୁ ଏକ ହଜାର ହାତ ଦେଇଥିଲେ, ଏକ ହଜାର ହାତରେ ସେ ସବୁ କାର୍ଯ୍ୟ କରୁଥିଲେ। ତେଣୁ ସିଏ କହିଲେ ପ୍ରଭୁ ମୋତେ ଏ ଯେଉଁ ଏକ ହଜାର ହାତ ଦେଇଛନ୍ତି, ମୁଁ କାହା ସହିତ ଯୁଦ୍ଧ କରିବି, ମୋ ହାତର ହାତରେ ଦରକାର ପଡ଼ୁଛି ଯୁଦ୍ଧ କରିବା, ମୋ ହାତର ଇଏ କ'ଣ ବେଗ ଆସୁଛି, କାହା ସହିତ ଯୁଦ୍ଧ କରିବି କାହା ସହିତ। ତେଣୁ କହିବାର ଉଦ୍ଦେଶ୍ୟ ଥିଲା କେହି ତା ସହିତ ଯୁଦ୍ଧ କରିପାରୁନଥିଲେ, ଏତେ ଶକ୍ତି ଥିଲା। ତେଣୁ ଶିବଜୀଙ୍କ ସହିତ ସେ ଚାହୁଁଥିଲା ଯୁଦ୍ଧ କରିବା ପାଇଁ। ତେଣୁ ଶିବଜୀ କ୍ରୋଧ ପ୍ରକାଶ କରି କହିଲେ ତୋର ଯେଉଁ ଗର୍ବ ହେଇଛି ସେଟା ବିନାଶ ହେବ, ଖୁବ୍ ଶୀଘ୍ର ସେଟା ଆସିବ। ତେଣୁ ଏଇଭଳି ଭାବରେ ଘଟଣା ଚକ୍ରରେ ଏସବୁ ଘଟଣା ହେଲା। ତ ଭଗବାନ ଆସିଲେ, ହଁ ଭଗବାନ ଆସି ବାଣାସୁର ସହିତ ଯେତେ ଯୁଦ୍ଧ କରୁଛନ୍ତି, ଶିବଜୀ ଯାଇକରି ଭଗବାନଙ୍କ ସହିତ ଯୁଦ୍ଧ କରୁଛନ୍ତି, ଶିବ ଏବଂ କୃଷ୍ଣଙ୍କ ସହିତ ଯୁଦ୍ଧ ଚାଲିଛି, ଏଇ ଯୁଦ୍ଧ ଚାଲିଛି। ଭଗବାନ କ'ଣ ଯୁଦ୍ଧ କରିବେ ଶିବଙ୍କ ସହିତ, ତାଙ୍କର ଭକ୍ତଙ୍କ ସହିତ ଭଗବାନ କ'ଣ ଯୁଦ୍ଧ କରିବେ। ତେଣୁ ଭଗବାନ ଗୋଟେ ଛାଡ଼ିଦେଲେ କ'ଣ ନିଦ୍ରା ମାନେ ହାଇ ଆସିବ, ଗୋଟେ ଏଭଳି ଏଭଳି ସ୍ୱର ଛାଡ଼ିଲେ ଶିବଜୀଙ୍କର ଖାଇ ହାଇ ହାଲି ହାଇ ଆସିଲା ଖାଲି, ଆଉ ମାନେ ନିଦ୍ରା ପୂର୍ବରୁ ଯେଉଁ ହାଇ ଆସେ ସେଇଭଳି ହାଇ ଆସିଲା, ଆଉ ସେ କ'ଣ ଯୁଦ୍ଧ କରିବେ ସେ ଶୋଇପଡ଼ିଲେ ସେଇଠି। ତେଣୁ ଶିବଜୀ ଗୋଟେ ତାଙ୍କର ଶିବ ଜ୍ୱରକୁ ଛାଡ଼ିଦେଲେ, ଶିବ ଜ୍ୱରକୁ ଛାଡ଼ିଦେଲେ ଭଗବାନ ମଧ୍ୟ ବିଷ୍ଣୁ ଜ୍ୱରକୁ ଛାଡ଼ିଦେଲେ, ବିଷ୍ଣୁ ଜ୍ୱର ଏବଂ ଶିବ ଜ୍ୱର ଭିତରେ ତ ଯୁଦ୍ଧ ଚାଲିଲା। ଶିବଜ୍ୱର ବିଷୟରେ ବର୍ଣ୍ଣନା କରାଯାଇଛି, ଅଦ୍ଭୁତ ଶିବଜ୍ୱର ରହିଛନ୍ତି, ତିନିଟି ପାଦ ତାଙ୍କର, ଏସବୁ କଥା ରହିଛି ବର୍ଣ୍ଣନା କରାଯାଇଛି। କିନ୍ତୁ ବିଷ୍ଣୁ ଜ୍ୱର ସହିତ ସେ ଆଉ ପାରିଲେ ନାହିଁ, ତେଣୁ ଭଗବାନଙ୍କ ସ୍ତୁତି କରିଛନ୍ତି, ଦଶମ ସ୍କନ୍ଧ ଏକଷଠି ଅଧ୍ୟାୟ ବୋଧେ ସବୁ ସ୍ତୁତି ବର୍ଣ୍ଣନା କରାଯାଇଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ତାକୁ ଅବଶ୍ୟ ସୁରକ୍ଷା ପ୍ରଦାନ କଲେ, ତାପରେ ବାଣାସୁରକୁ ହତ୍ୟା କଲେ। ବାଣାସୁର ହତ୍ୟା କଲେ ମାନେ ତା'ର ସବୁ ହାତକୁ ସବୁ କାଟିଦେଲେ, ଚାରୋଟି ହାତ ଛାଡ଼ିକିରି ଆଉ ସବୁ ହାତ କାଟିଦେଲେ, ସବୁ କାଟିଦେଲେ। ତେଣୁ ଶିବଜୀ ତାପରେ ତାଙ୍କର ନିଦ ଭାଙ୍ଗିଗଲା, ତେଣୁ ସେ ଆସି ପ୍ରାର୍ଥନା କଲେ ପ୍ରଭୁ ମୋର ଭକ୍ତକୁ ରକ୍ଷା କରନ୍ତୁ। ଭଗବାନ କହିଲେ ମୁଁ ରକ୍ଷା କରିବି, କିଛି ଚିନ୍ତା କରିବେ ନାହିଁ। ତେଣୁ ଏଇଭଳି ଭାବରେ ଉଷା ଏବଂ ଅନୁରୋଧଙ୍କ ମିଳନ ହେଇଛି, ଭାଗବତରେ ଏ କଥାଟି ବର୍ଣ୍ଣନା କରାଯାଇଛି। ତେଣୁ ଏହି ପଛରୁ ଶିବଜୀ ଯଦି ସେ ଛାଡ଼ିଥାନ୍ତେ, ସେଳକୁ ଛାଡ଼ିଥାନ୍ତେ, ଭଗବାନ କ'ଣ କରିଥାନ୍ତେ, କ'ଣ ଶିବଜୀକୁ ସେ ଅସ୍ତ୍ରକୁ ଭାଙ୍ଗିଥାନ୍ତେ, କାଟିଥାନ୍ତେ ନା? ଭଗବାନ ଭକ୍ତ, ସିଏ ଭଗବାନ ଭକ୍ତଙ୍କୁ କେମିତି ସେ କ'ଣ କରିବେ। ତେଣୁକରି ପୂର୍ବରୁ ସେ ଛାଡ଼ିବା ପୂର୍ବରୁ ଇଏ ତାଙ୍କ ଚକ୍ରକୁ ଚକ୍ରରେ ତାଙ୍କ ଶିରକୁ ଛେଦନ କଲେ। ଷୋଳଂ ଭୌମ ଚିତଂ ହନ୍ତୁମା ଦଦେ ବିତଥୋଦ୍ୟମ ବିତଥ, ତାର ଉଦ୍ୟମକୁ ବିଫଳ କରିଦେଲେ ଭଗବାନ। ଭଗବାନ ଜାଣନ୍ତି କ'ଣ ହେବ ଭବିଷ୍ୟତରେ, କ'ଣ ହେବ ଜାଣନ୍ତି ଭଗବାନ। ବେଦାହମ ସମିତି ତାନି ବର୍ତ୍ତମାନି ଚାର୍ଜୁନ ଭବିଷ୍ୟଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ, ଅତୀତରେ ଆମେ କୋଟି କୋଟି ବର୍ଷ ତଳେ କେଉଁ ସମୟରେ ଆମର ଆଖିପତା ପକାଇଥିଲେ ସେଇଟା ସେ କହିଦେବେ ଭଗବାନ। କେଉଁ ସମୟରେ ଆମେ କ'ଣ ଚିନ୍ତା କରିଥିଲେ କହିଦେବେ, କେଉଁ ସମୟରେ କେଉଁ କ'ଣ ଖାଦ୍ୟ ଗ୍ରହଣ କରିଥିଲେ, କି ଜଳ କି ପାନୀୟ ଗ୍ରହଣ କରିଥିଲେ, ସବୁ କଥା ଭଗବାନ କହିଦେବେ। ଇଏ ଭଗବାନଙ୍କର ଜ୍ଞାନ, ଆମେ ଚିନ୍ତା କରିପାରିବା ନାହିଁ। ଏବଂ ଭବିଷ୍ୟତରେ ମଧ୍ୟ କ'ଣ ହେବ ଭଗବାନ ସବୁ କହିଦେବେ, ଭବିଷ୍ୟତ ଜାଣନ୍ତି ଭଗବାନ। ତେଣୁ ଇଏ ଯେଉଁ ତ୍ରିଶୂଳ ଛାଡ଼ିବା ପାଇଁ ଉଦ୍ୟତ ହେଲା ବେଳକୁ ସେହି ସମୟରେ ଭଗବାନ କ'ଣ କଲେ, ଷୋଳଂ ଭୌମ ଚ୍ୟୁତଂ ହନ୍ତୁମା ଦଦେ ବିତଚ୍ଛେଦମ ହନ୍ତୁମା ଦଦେ, ଭଗବାନ ତାକୁ ହତ୍ୟା କରିବେ। ହନ୍ତୁମା ଦଦେ ବା ଇଏ ମଧ୍ୟ ଭଗବାନଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଦଧେ କହିଲେ ଏ ଶୂଳକୁ ଗ୍ରହଣ କରିକି ଯେତେବେଳେ ଛାଡ଼ିବା ପାଇଁ ଚାହୁଁଛନ୍ତି, ଭଗବାନ ବିଥତ କରିଦେଲେ ବା ବିଫଳ କରିଦେଲେ। ତାଦ ବିସର୍ଗାତ ପୂର୍ବମେବ, ବିସର୍ଗାତ କହିଲେ ଛାଡ଼ିବା ପୂର୍ବରୁ, ବିସର୍ଗାତ ସର୍ଗ ବିସର୍ଗ ଏ ଦୁଇଟି ଜିନିଷ ରହିଛି ଭାଗବତମରେ, ଯେଉଁ ଦଶଟି ବିଷୟ ରହିଛି ତାହାଦେହରୁ ଏ ଦୁଇଟି ହେଉଛି ପ୍ରଥମ। ଅତ୍ର ସର୍ଗ ବିସର୍ଗ ସ, ସ୍ୱର୍ଗ କହିଲେ ସ୍ୱର୍ଗ ହେଉଛି ଭଗବାନ ସୃଷ୍ଟି, ତାକୁ ସ୍ୱର୍ଗ ବୋଲି କୁହାଯାଏ। ବିସର୍ଗ କହିଲେ ବ୍ରହ୍ମା ଯେଉଁ ବିସ୍ତାର କରୁଛନ୍ତି, ଏଇଟା ବିସର୍ଗ। ତେଣୁ ଭାଗବତମ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ବିସର୍ଗ ଶବ୍ଦର ଅର୍ଥ ହେଉଛି ସେ ଯେତେବେଳେ ଛାଡ଼ିବା ପାଇଁ ଚାହୁଁଥିଲେ, ତତ୍ ବିସର୍ଗାତ୍ ପୂର୍ବମେବ, ଛାଡ଼ିବା ପୂର୍ବରୁ ଭଗବାନ କ'ଣ କଲେ ନା ନରକସ୍ୟ ଶିରୋ ହରି, ନରକ ନରକର ଶିରକୁ ଭଗବାନ ହରି ହରି ଶବ୍ଦ ବ୍ୟବହାର କରାଯାଇଛି। ହରି ସମସ୍ତଙ୍କୁ ହରଣ କରନ୍ତି, ସିଏ ସମସ୍ତଙ୍କ ଅମଙ୍ଗଳ ହରଣ କରନ୍ତି ଭଗବାନ। ଆମେ କହିଛେ ହରିର ଅନେକ ଅର୍ଥ, ମୁଖ୍ୟ ଦୁଇ ମୁଖ୍ୟତମ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସବୁକିଛି ଅମଙ୍ଗଳକୁ ସେ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରିକି ମନକୁ ମଧ୍ୟ ହରଣ କରନ୍ତି। ତେଣୁ ଆଜି ଏ ଯେଉଁ ନରକାସୁରର ଅମଙ୍ଗଳକୁ ସେ ଦୂର କରିବେ, ନରକାସୁରର ହରି ତାଙ୍କ ଶିରକୁ ଛେଦନ କଲେ ଭଗବାନ। ଅପାହରତ ଅପାହରତ ତାକୁ ହରଣ କଲେ ଭଗବାନ, ହରି ସେ ହରଣ କଲେ, ହରି ସେ ଅପାହରତ ଗଜସ୍ତସ୍ୟ ଚକ୍ରେଣ ଖୁରନେମିନା, ଗଜ ଉପରେ ସେ ବସି ଇଏ ଐରାବତ ହସ୍ତି, ଇଏ ମଧ୍ୟ ଐରାବତ ଐରାବତ ଇଏରେ ଆସୁଛନ୍ତି, ତାଙ୍କର ପରମ ଫ୍ୟାମିଲିରେ ଆସୁଛନ୍ତି ଇଏ ଐରାବତ, ତାଙ୍କ ନାମ ମଧ୍ୟ ଐରାବତ। ତେଣୁ ଏ ଐରାବତକୁ ଗଜସ୍ତସ୍ୟ ଚକ୍ରେଣ ଭଗବାନ ତାଙ୍କ ସୁଦର୍ଶନ ଚକ୍ରକୁ ପ୍ରେରଣ କଲେ, ସୁଦର୍ଶନ ଚକ୍ରକୁ ପ୍ରେରଣ କଲେ କ୍ଷୀରନେମିନା, ତାର ଯେଉଁ ଧାର ରହିଛି କ୍ଷୀରନେମିନା ସେ ଧାରରେ ପୁରା ସୁଦର୍ଶନ ଚକ୍ର ବ୍ୟବହାର କରିବାକୁ ପଡ଼ିଲା ନାହିଁ, ସୁଦର୍ଶନ ଚକ୍ରକୁ ଖାଲି କ୍ଷୀର ଯାହା ସାଇଡ଼୍ରେ ଯେଉଁ ଧାର ରହିଛି ସେଇଥିରେ କାଟିଦେଲେ ଭଗବାନଙ୍କର ଲୀଳା ରହିଛି କ୍ଷୀରନେମିନା। ତେଣୁ ଭାବାର୍ଥରେ ଏଠି ଶ୍ଳୋକ କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କ ମତ ଅନୁଯାୟୀ ଭୌମ ନିଜର ଅଜେୟ ତ୍ରିଶୂଳକୁ ଉଠାଇଲା ସେତେବେଳେ ଭଗବାନଙ୍କ ସହିତ ଗରୁଡ଼ ଉପରେ ଆସିନ ସତ୍ୟଭାମା କୃଷ୍ଣଙ୍କୁ କହିଲେ ଏହାକୁ ତତ୍କ୍ଷଣାତ୍ ବଧ କରନ୍ତୁ, ଏବଂ କୃଷ୍ଣ ମଧ୍ୟ ତାହା ହିଁ କଲେ। ସେଥିପାଇଁ ଆଣିକିରି ଆସିଥିଲେ ସତ୍ୟଭାମାଙ୍କୁ, ସତ୍ୟଭାମା ହେଉଛନ୍ତି ପୃଥିବୀଙ୍କର ଅବତାର, ଏବଂ ପୃଥିବୀ ଦେବୀ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ ମୋ ପୁତ୍ରକୁ ରକ୍ଷା କରିବେ, ତେଣୁ ଭଗବାନ କହିଥିଲେ ତୁମର ଅନୁମତି ବିନା ମୁଁ ତାଙ୍କୁ ହତ୍ୟା କରିବି ନାହିଁ, ଏଇଭଳି ଭାବରେ କଥା ଦେଇଥିଲେ। ତେଣୁ ଆଜି ସେହି ସମୟ ଆସି ଉପସ୍ଥିତ ହୋଇଗଲା, ତେଣୁ ଭଗବାନ ଯେତେବେଳେ ଦେଖିଲେ ସତ୍ୟଭାମା ଦେଖୁଛନ୍ତି ଇଏ ତ୍ରିଶୂଳ ଉଦ୍ୟମ କରୁଛି ଛାଡ଼ିବା ପାଇଁ, ତେଣୁ ସତ୍ୟଭାମା କହିଲେ ତାଙ୍କୁ ହତ୍ୟା କର, ହତ୍ୟା କର। ତେଣୁ ସତ୍ୟଭାମା ଯେତେବେଳେ ଅନୁମତି ଦେଇଥିଲେ ଭଗବାନ ସାଙ୍ଗେ ସାଙ୍ଗେ ସୁଦର୍ଶନ ଚକ୍ର ଛାଡ଼ିଲେ, ସୁଦର୍ଶନ ଚକ୍ର ଛାଡ଼ିକିରି ତାର ଶିରକୁ ଛେଦନ କଲେ। ଏଇଭଳି ଭାବରେ ନରକାସୁର ତା ପରଶ୍ଳୋକ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ତାର ସକୁଣ୍ଡୁଳଂ ସକୁଣ୍ଡଳଂ ଚାରୁ କିରୀଟ ଭୂଷଣଂ ବଭୌ ପୃଥିବ୍ୟାଂ ପତିତଂ ସମୁଜ୍ଜଳଂ ହା ହେତି ସାଧୁ ଇତ୍ୟୁ ଋଷେୟ ସୁରେଶ୍ୱରା ମାଲେୟର ମୁକୁନ୍ଦ ବିକିରନ୍ତ ଇଡ଼ିରେ। ଏ ଲୀଳାଟିକୁ ଏ ଶ୍ଳୋକରେ ସମାପନ କରାଯାଇଛି ବା ଏଇଟାକୁ ଅନ୍ତିମରେ ଏ କଥାଟି କୁହାଯାଇଛି, ସୁନ୍ଦର ଭାବରେ ଏଇଟା ବର୍ଣ୍ଣନା କରାଯାଇଛି କିଭଳି ଭାବରେ, ଆମେ ଆସନ୍ତାକାଲି ଏଇଟା ବର୍ଣ୍ଣନା କରିବା କିଭଳି ଭାବରେ ତା'ର ମୁଖ ସୁନ୍ଦର ଦେଖାଯାଉଥିଲା, ସେ କୁଣ୍ଡଳ ଶିର ଯେଉଁ ଛେଦନ ହୋଇଗଲା ସେ ଶିରଟା ସେଥିରେ ପଡ଼ିଲା କିଭଳି ଦୁଶୁଛି ସେଇଟାକୁ ବର୍ଣ୍ଣନା କରୁଛନ୍ତି। ସେ କୁଣ୍ଡଳ ଯେଉଁ ରହିଛି ଏଇଟାକୁ ଆମେ ଆସନ୍ତାକାଲି ବର୍ଣ୍ଣନା କରିବା। ସେ ସମୟରେ ହା ହା କାର ପଡ଼ିଗଲା, ହାହାକାର ପଡ଼ିଗଲା ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯେଉଁ କି, ଏବଂ ସାଧୁ ସାଧୁ ଏକ ସମୟରେ ହାହାକାର ପଡ଼ିଯାଉଛି, ଏକ ସମୟରେ ସାଧୁ ସାଧୁ ହେଉଛି, ଯେଉଁମାନେ ତାଙ୍କର ସପକ୍ଷରେ ଥିଲେ ସେମାନେ ହାହାକାର କଲେ। ନରକାସୁର କେତେ ଲୋକଙ୍କୁ ପାଳନ କରୁଥିଲେ ସେ, କେତେ କ'ଣ କରୁଥିଲେ ସେମାନେ ସବୁ ଯେତେବେଳେ ଦେଖୁଥିବେ ସେମାନେ ହାହାକାର, ତାଙ୍କର ମାଆ ମଧ୍ୟ ହାହାକାର କରୁଥିବେ, ପୃଥିବୀ ଦେବୀ ମହାକା, ଏବଂ ଋଷିମାନେ ସାଧୁ ସାଧୁ ଋଷିମାନେ ଆନନ୍ଦିତ ହେବେ। ଏଇ ଶ୍ଳୋକଟି ଆମେ ଆସନ୍ତାକାଲି ଆଲୋଚନା କରିବା। ମାଲେୟର ମୁକୁନ୍ଦ ବିକିରନ୍ତ ଇଡ଼ିରେ, ଭଗବାନଙ୍କୁ ସବୁ ପୁଷ୍ପମାଳ ସବୁ ପ୍ରଦାନ କଲେ ଦେବତାମାନେ, ଋଷିମାନେ ସବୁ ପ୍ରଦାନ କଲେ, ଭଗବାନଙ୍କ ଲୀଳା ରହିଛି। 15-22 ଏ 8 ଶ୍ଳୋକରେ ଏଇଟା ବର୍ଣ୍ଣନା କରାଯାଇଛି, ଆମେ ଆସନ୍ତାକାଲି ଏ ଶ୍ଳୋକଟି ବର୍ଣ୍ଣନା କରିବା। ଆମ କଥାକୁ ବିଶ୍ରାମ ଦେବା, ତା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି ଭଗବାନଙ୍କୁ